ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଏନ୍ଡିଏର ଅଂଶୀଦାର ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ନେତା ଭାବେ ନିର୍ବାଚିତ କରିଛନ୍। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନୂଆଦିଲ୍ଲୀର ବାସଭବନ ଗଲାକାଲି ସଞ୍ଜବେଳେ ହୋଇଥିବାର ବୈଠକଟି ବାବଦେ ଗୋଟିଏ ପ୍ରସ୍ତାବ ପାରିଥିଛି। ପ୍ରସ୍ତାବଟି କୁହାଯାଇଛି ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଏନ୍ଡିଏ ସରକାର ଭାରତର ଗରିବ ମହିଳା ଯୁବ କୃଷକ ଆର୍ ପୀଡ଼ିତ ନାଗରିକମାନଙ୍କର ସେବା କରିବା ଲାଗି ପ୍ରତିବଦ୍ଧ ଆଏ। ଦେଶର ସର୍ବାଙ୍ଗୀନ ବିକାଶ ଆର୍ ଲୋକମାନଙ୍କର ଜୀବନସ୍ତରଥି ସୁଧାର ଆଣିବା ଲାଗି ଏନ୍ଡିଏ ସରକାର କାମ କରବା। ସିଆଡ଼େ ଆଇବା 8 ତାରିଖ ଶନିବାର ଦିନ ଶ୍ରୀ ମୋଦି 3 ନମ୍ବର ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ଅଛି। କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନୂଆଦିଲ୍ଲୀର ବାସଭବନଟି ଗଲାକାଲି ଇଣ୍ଡିମେଣ୍ଟର ବୈଠକ ହୋଇଯାଇଛି। ବୈଠକଟି କଂଗ୍ରେସର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଜେଏମ୍ଏମ୍ର କଳ୍ପନା ସୋରେନ୍, ଆପ୍ର ସଞ୍ଜୟ ସିଂ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ଙ୍କ ସହିତ ଅଲଗା ଅଂଶୀଦାର ଦଳର ମୁଖିଆମାନେ ଉପସ୍ଥିତ ଥିଲେ। ବୈଠକଟି ଇଣ୍ଡିମେଣ୍ଟର ଆଇବା ରଣନୀତି ଆର୍ କାର୍ଯ୍ୟକ୍ରମର ରୂପରେଖ ବାବଦେ ଆଲୋଚନା କରାଯାଇଛି ବୋଲି ବୈଠକ ଉତ୍ରୁ ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି ଶ୍ରୀ ଖଡ୍ଗେ କହିଛନ୍। ବିଜୁ ଜନତା ଦଳର ନବନିର୍ବାଚିତ ବିଧାୟକମାନେ ଗଲାକାଲି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍। ଏ ସମୟଥି ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ପରାମର୍ଶ ଦେଇକରି କହିଛନ୍ ଯେ ଓଡ଼ିଶାର ସ୍ୱାର୍ଥ ଆର୍ ରାଜ୍ୟବାସୀଙ୍କର ସେବା ଦଳୀୟ ବିଧାୟକମାନଙ୍କର ପ୍ରାଥମିକତା ହେଉ। ଇତାର ସହିତ ବିଧାନସଭାର ବିଜେଡି ବିଧାୟକମାନେ ମୁଖିଆ ବିରୋଧୀ ଭାବେ ଗଠନମୂଳକ ଭୂମିକା ନେବାର ଲାଗି ସେ ପରାମର୍ଶ ଦେଇଛନ୍। ସେନ୍ତା ନିର୍ବାଚନଟି ଦଳର ପରାଜୟ ଆର୍ ଭବିଷ୍ୟତ କାର୍ଯ୍ୟପନ୍ଥାର ତର୍ଜମା ଲାଗି ବହୁ ଜଲ୍ଦି ବରିଷ୍ଠ ନେତାମାନଙ୍କୁ ନେଇକରି ଗୋଟିଏ କମିଟି ଗଠନ କରାଯିବା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫ ରାଇଜେ ହୋଇଥିବାର ହାତୀ ଗଣନା ରିପୋର୍ଟ ବାହାରିଛି। ଏଛେନ୍ ଓଡ଼ିଶା ଜଙ୍ଗଲର 2098 ହାତୀ ଅଛନ୍। ଗଲା 7 ବର୍ଷ ଭିତରେ ରାଇଜେ 122 ହାତୀ ବଢ଼ିଥିବାର ରିପୋର୍ଟନୁ ଜଣାପଡ଼ିଛି। ଚିହ୍ନଟ ହୋଇଥିବାର 2098 ହାତୀ ଭିତରୁ 474 ଅଣ୍ଡିରା ହାତୀ ଆର୍ 1030 ମାଇ ହାତୀ ରହିଛନ୍। ସେନ୍ତା 594 ହାତୀ ଛୁଆ ରହିଥିବାର ରିପୋର୍ଟଥି କୁହାଯାଇଛି। ଇତାର ଭିତରେ ସମ୍ବଲପୁର ସର୍କଲ୍ଥି 157 ହାତୀ, ରାଉରକେଲା ସର୍କଲ୍ନ 311, ଅନୁଗୁଳନ 779, ଭବାନୀପାଟଣାନ 70 ହାତୀ ଅଛନ୍। ରାଜ୍ୟ ଯୁକ୍ତ 2 ଶ୍ରେଣୀଥି ନାଁ ଲେଖା ଲାଗି ଆଇବା 7 ତାରିଖନୁ ଆବେଦନ ପ୍ରକ୍ରିୟା ମୂଲ ହେବା। ଏ ବାବଦେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ତରଫରୁ ବିଜ୍ଞପ୍ତି ବାହାରିଛି। ଆଡମିସନ ପ୍ରକ୍ରିୟା ସାମ୍ସ ୱେବ୍ସାଇଟ୍ଥି ହେବା। ସେଥିର ଲାଗି ସବୁ କଲେଜ ନଥିବାର ସାମ୍ସ ସେଣ୍ଟରକେ ପ୍ରସ୍ତୁତ ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। ଆବେଦନର ଶେଷ ତାରିଖ ଜୁଲାଇ 6 ତାରିଖ ଥିବାର ବେଳେ ଅଗଷ୍ଟ 1 ପାଠପଢ଼ା ମୂଲ ହେବା ବୋଲି ଜଣାପଡ଼ିଛି। ଇନ ଜଣାଇ ଦିଆଯାଇପାରେ ଯେ ରାଜ୍ୟ ମୋଟ 30 ଜିଲ୍ଲା ନଥିବାର 2221 କଲେଜନ ମୋଟ 514961 ଯୁକ୍ତ 2 ସିଟ୍ ରହିଛି। ଆଜ ଜେଠ ମାସର ଉଆଁ ସ୍ଥିତିଥି ସାରା ରାଜ୍ୟ ବିବାହିତ ହିନ୍ଦୁ ଧର୍ମାବଲମ୍ବୀ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍। ସ୍ୱାମୀମାନଙ୍କର ଦୀର୍ଘ ଜୀବନ କାମନା କରିକି ମହିଲାମାନେ ଉପାସ କରିଛନ୍। ଇତାର ସହିତ ଫୁଲ ଫଲ ନେଇକରି ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରବାର ସାଙ୍ଗେ ସାବିତ୍ରୀ ବ୍ରତ ପାଳନ କରୁଛନ୍। ପୌରାଣିକ ବିଶ୍ୱାସ ଅନୁସାରେ ସାବିତ୍ରୀ ଆର୍ ସତ୍ୟବାନ ଦୁହେଁ ଜଙ୍ଗଲକେ ଯାଉଥିବାର ବେଳେ ସତ୍ୟବାନଙ୍କର ମୃତ୍ୟୁ ହୋଇଥିଲା। ସାବିତ୍ରୀ ବ୍ରତ କରିକି ନିଜର ସ୍ୱାମୀ ସତ୍ୟବାନଙ୍କର ଜୀବନ ଫେରି ପାଇଥିଲେ। ସେହିଦିନ ନିଜର ସ୍ୱାମୀର ଦୀର୍ଘାୟୁ କାମନା କରିକି ମହିଳାମାନେ ଏହି ବ୍ରତ ପାଳନ କରିଆସୁଛନ୍। ସମ୍ବଲପୁର ଲୋକସଭା ବିଜୟୀ ପ୍ରାର୍ଥୀ ଆର୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଭିଡ଼ିଓ ବାର୍ତ୍ତାଥି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍। ସେ କହିଛନ୍ ଯେ ସମ୍ବଲପୁର ହେଉଛି ସ୍ୱାଭିମାନର ମାଟି। ସମ୍ବଲପୁରର ମାନ ସମ୍ମାନକେ ବଢ଼ାବାର ସହିତ ବିକଶିତ କରିବାର ଦିଗେ ସେ କାମ କରିବେ। ସେ ଆହୁରି କହିଛନ୍ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସମ୍ବଲପୁରର ଉନ୍ନତି ହେବା। ଏଥିଲାଗି ଶ୍ରୀ ପ୍ରଧାନ ସମ୍ବଲପୁରବାସୀଙ୍କର ସହଯୋଗ କାମନା କରିଛନ୍। ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ପୁରୀ ଫଟକା ବିସ୍ଫୋରଣ ଘଟଣାର ତଦନ୍ତ ମୂଲ କରିଛନ୍। ଶ୍ରୀ ସାହୁଙ୍କର ଅଧ୍ୟକ୍ଷତାଟି ଗଲାକାଲି ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଗୋଟିଏ ଉଚ୍ଚା ଦର୍ଜାର ପ୍ରଶାସନିକ ସ୍ତରୀୟ ବୈଠକ ହୋଇଥିଲା। ବୈଠକଟି ଏସ୍ଆର୍ସି ଫଟକା ବିସ୍ଫୋରଣ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଆର୍ ସେନର ଲୋକମାନଙ୍କନୁ ଆପତ୍ତି ଆର୍ ଅଭିଯୋଗ ଶୁଣିଥିଲେ। ଇତାର ଆଗନୁ ଶ୍ରୀ ସାହୁ ଦୁର୍ଘଟଣା ଜାଗା ଯାଇକରି ଅନୁଧ୍ୟାନ କରିଥିଲେ। ସେନ୍ତା ଶ୍ରୀଜଗନ୍ନାଥ ମେଡିକାଲ କଲେଜନ ଚିକିତ୍ସିତ ହେଉଥିବାର ଆହତମାନଙ୍କୁ ଭେଟିକରି ସ୍ୱାସ୍ଥ୍ୟ ଅବସ୍ଥା ବାବଦେ ପଚାରି ବୁଝିଥିଲେ। ହେଲେ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଆଇବାକାଲି ସର୍କିଟ୍ ହାଉସ୍ଠାରେ ଫେର୍ଗାଏ ହେବା ବୋଲି ଏସ୍ଆର୍ସି କହିଛନ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 2-3 ଦିନ ଭିତରେ ଓଡ଼ିଶା ପହଞ୍ଚବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏ ବାବଦେ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍, ମୌସୁମୀ ବାୟୁ ପହିଲା ଦକ୍ଷିଣ ଓଡ଼ିଶାକେ ପହଞ୍ଚିବା, ଇତା ଋତୁରୁ ରାଜ୍ୟର ଅଲଗା ଇଲାକାକେ ପହଞ୍ଚିବା ବୋଲି ସେ କହିଛନ୍। ସେ ଆହୁରି କହିଛନ୍ ଯେ ଓଡ଼ିଶାର ମୌସୁମୀ ପ୍ରବେଶ ଲାଗି ପାଗ ଅନୁକୂଳ ରହିଛେ। ମୌସୁମୀ ଓଡ଼ିଶା ପହଞ୍ଚିବା ଋତୁରୁ ତାତିନୁ ନିସ୍ତାର ମିଲ୍ବା। ସିଆଡ଼େ ଆଜ ନୂଆପଡ଼ା, ବଲାଙ୍ଗୀର, କଲାହାଣ୍ଡି, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ବରଗଡ଼ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୁକାଧୁନ୍ଦି ସହିତ ବିଜୁଳି ମାରିକରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି। ଏଚ୍ଏନ୍ଏଲ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।